वाय ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय। श्रीमद् भागवतम द्वादश स्कंध त्रयोदश अध्याय श्लोक एक। श्री सुत उवाच यं ब्रह्मा ब्रह्मेन्द्रारुद्रमरुता सुनन्ती दिव्यैः कवेः वेदैः सनुपदकं विशदैर्जानती यं चामगा ध्यानावस्थितघटेन मनसा पश्यन्ति यं यं योगिनो यस्यान्धन्नाभिजोसुरा सुरगुणालवाय तस्मै नमः। तनु अजि आमे श्रीमद्भागवतम द्वादश स्कंद त्रयोदश अध्याय जोटाक अंतिम अध्याय प्रारंभिक श्लोक एक विषय आलोचना करवा। एक अध्याय तेईस श्लोक अच्छा ये हूँ अंतिम अध्याय। तेणु ये अध्याय भागवत महिमा वर्णना कर तेणु विश्वनाथ चक्रवर्ती ठाकुर कहते जेने जेनेव समुद्रोमत्थित तेनेव भगवता मोहिनीरूपेण असुरान् वञ्चयित्वा समुद्रमथनोत्तम अमृतं स्वभक्तोभ्यो देवेभ्यो यथा दत्तं तथैव वेदसमुद्रमथनोत्तम भक्त्यामृतमिदं श्रीभागवतरूपेण अभक्तान् असुरान् वञ्चयित्वा जस्माभ्यं ददातु इति भक्तान् प्रति आशीर्वाद। जेभली भावरे समुद्र मंथन रे अष्टम स्कंदरे वर्णना कर जायतिला समुद्र मंथन लीला सेतर कौन हेतिला ना भगवान मोहिनी रूप रे आसी असुर मान को वंचित करी समुद्र मंथन रो जो उद्भूत अमृत को सुभक्त निज भक्त देवमान देवता मान को प्रदान करथिले। सेभली भावरे वेद समुद्र को मंथन करी भक्त्यामृतमिदं भागवत रूपम ये हूँ भागवत हूँ भक्त रूप भक्ति रूपक अमृत यू अभक्त एवं अश्रमान को वंचना करी जुष्माभ्यम ददातु आम मन को प्रदान करतु ये भाव भक्त मान प्रति आशीर्वाद प्रदान करिए ना सुत गोस्वामी जन ब्रह्मा श्री भगवान जहाँ ब्रह्मा वरुण इंद्र मरुद मैंने समस्ते श्रेष्ठ देवता मैंने स्तवन करती दिव्य स्तवी दिव्य स्तव द्वारा आराधना करती। से भाव वेद सांगपद क्रमोपनिषद गायती जंग श्याम गा वेद एवं तार जो छटी अंग रही षडांग अंग उपनिषद पदक्रम उपनिषद ये सब मध्यम जहाँ विषय विशेष भाव वेदर साम साम वेद जहाँ गुण वर्णना कर ध्यानावस्थित गति मनसा पश्यन्ति जम योगिन ध्यान अवस्था योगी मैंने जहाँ को दर्शन करती कि दर्शन करती हृदय भीतर दर्शन करती जम श्याम सुंदर मचिंत गुण स्वरूपम गोविंद महादि पुरुषोत्तम भजान एवं जस्यांत न विदु सुरासुर गण जहाँ अंत कहीं पाईपारती ना सुर मैंने पाईपारती ना असुर मैंने पाईपारती ना से ही देवता से ही देव से भगवान को मु नमस्कार करेणु ये जन आचार्य कहते जे भगवान जिते गुण गान कले से गुणगान जानुछन्ति से सही पारिबो नाही तेणु से कहले मु किछि गुणगान करि पारले नाही केवल नमस्कार टि करुछि कहिकि अंतिम अध्याय कहुछन्ति। तेणु द्वितीय श्लोकरे कहुछन्ति पृष्ठे भ्राम्यद मंद मंदर गिरी ग्रभाग्र कुण्डूयाना निद्रालोकमटकृत भगवत श्वास निलोपान्तुभ जत संस्कार कलानुवर्तन वसाद विड़ा निविनाम वसां जाता यत मतंद्रितं जल निधे नाद्या विश्राम्यति। ଭଗବାନଙ୍କର ଯେଉଁ କୁର୍ମ ରୂପରେ ଭଗବାନ ଯେଉଁ ଆବିର୍ଭାବ ହେଇଥିଲେ ସମୁଦ୍ର ମନ୍ଥନ ଲୀଳାରେ, ସେ ସମୟରେ ତାଙ୍କର ଯେତେବେଳେ ପୃଷ୍ଠରେ ଲକ୍ଷେ ଯୋଜନ ମାଇଲ ଲକ୍ଷେ ଯୋଜନ ବିସ୍ତୃତ ଭଗବାନଙ୍କର ଏହି କୁର୍ମ ରୂପ ସମୁଦ୍ର ମନ୍ଥନ ଲୀଳାରେ ବର୍ଣ୍ଣନା କରାଯାଇଛି। ସେଇଥିରେ ଏତେ ଦେଶର ଯା ଯୋଜନ ବିଶିଷ୍ଟ ଯେଉଁ ମନ୍ଦର ପର୍ବତ ସୁନାର ପର୍ବତ ଯେତେବେଳେ ମନ୍ଥନ ହେଉଥିଲା ଭଗବାନ କଷ୍ଟ ହେଉଥିଲା କି
ନା?
ପୃଷ୍ଠି ଭ୍ରାମ୍ୟତ ମନ୍ଦ ମନ୍ଦରଗିରି ମନ୍ଦରଗିରି ଯେତେବେଳେ ପୃଷ୍ଠରେ ତାଙ୍କର ଭ୍ରମଣ କରାଯାଉଥିଲା ଦର୍ଶନ କରାଯାଉଥିଲା ଗ୍ରାବାଗ୍ର କୁଣ୍ଡୁୟାନ ବହୁତ ବଡ଼ ବଡ଼ ଚଟାଣ ମାନେ ସବୁ ଥିଲା ପଥରଖଣ୍ଡ ସବୁ ଥିଲା ତା ଦେହରେ ନିଦ୍ରାଳ କମଟ କୃତେ ଭଗବାନଙ୍କୁ ନିଦ୍ରା ଆସିଯାଇଥିଲା କମଟ କୃତେ କୁର୍ମ ରୂପରେ ଭଗବାନ ଶ୍ୱାସ ମୂଳ ପାଆନ୍ତି ଭ ତାଙ୍କର ଶ୍ୱାସ ଟିକେ ଦୀର୍ଘଶ୍ୱାସ ହୋଇଯାଇଥିଲା ଶୋଇଗଲେ ଲୋକମାନେ କିଏ ଘୁଙ୍ଗୁଡ଼ି ମାରନ୍ତି କିଏ ଦୀର୍ଘଶ୍ୱାସ ନିଅନ୍ତି ଏଇଭଳି ଭାବରେ ହୁଏ ଭଗବାନ ସେଇଭଳି ଭାବରେ ଦୀର୍ଘଶ୍ୱାସ ନେଉଥିଲେ ଯେଉଁ ଶ୍ୱାସ ଯେଉଁ ଶ୍ୱାସରେ ଯେଉଁ ପବନ ଆସୁଥିଲା ଶ୍ୱାସ ମୂଳ ସେଇ ପବନ ଆମକୁ ପାଳନ କରନ୍ତୁ ପାଆନ୍ତୁ ବହ ସେଇ ପବନ ଦ୍ୱାରା ଯେ ସଂସ୍କାର କଳାନୁବର୍ତ୍ତନ ବସା ବେଳା ନିଭିନାମ ବସା ଏପର୍ଯ୍ୟନ୍ତ ମଧ୍ୟ ଯାତାୟତ ମତନ୍ଦ୍ରିତଂ ଜଳନିଧି ନାଦ୍ୟାବି ବିଶ୍ରାମତି ସମୁଦ୍ରରେ ଏପର୍ଯ୍ୟନ୍ତ ମଧ୍ୟ ଯେଉଁ ରହିଛି ଢେଉ ରହୁଛି ଏ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ହେଉନାହିଁ ସେଇ ଯେଉଁ ଶ୍ୱାସ ନେଇଥିଲେ ସେ ଢେଉ ଚାଲିଛି ସେଇଭଳି ଭାବରେ ତେଣୁ ଏଇଭଳି ଭାବରେ ସମସ୍ତ ଭାଗବତ ସେ ବର୍ଣ୍ଣନା କରି ଏଇ ବିଭିନ୍ନ ପ୍ରକାର ଯେଉଁ ପୁରାଣମାନ ଅଛନ୍ତି ସବୁଠୁ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭାଗବତ ତଥାପି ଅନ୍ୟ ପୁରାଣମାନଙ୍କ ବିଷୟରେ କହୁଛନ୍ତି ଯେ ବ୍ରହ୍ମପୁରାଣ 10,000 ଶ୍ଳୋକ ପଦ୍ମ ପୁରାଣ 55,000 ବିଷ୍ଣୁ ପୁରାଣ 23,000 ଶିବ ପୁରାଣ 24,000 ଭାଗବତ ପୁରାଣ କେତେ 18,000 ନାରଦ ପୁରାଣ 25,000 ମାର୍କଣ ପୁରାଣ 9,000 ଅଗ୍ନିପୁରାଣ 15,400 ଭବିଷ୍ୟ ପୁରାଣ 14,500 ବ୍ରହ୍ମ ବୈବର୍ତ୍ତ ପୁରାଣ 18,000 ଲିଙ୍ଗ ପୁରାଣ 11,000 ବରାହ ପୁରାଣ 24,000 ସ୍କନ୍ଦ ପୁରାଣ 81,100 ବାମନ ପୁରାଣ 10,000 କୁର୍ମ ପୁରାଣ 17,000 ମତ୍ସ୍ୟ ପୁରାଣ 14,000 ଗରୁଡ ପୁରାଣ 19,000 ଏବଂ ବ୍ରହ୍ମାଣ୍ଡ ପୁରାଣ 12,000 ଏହି ରୂପେ ଶ୍ଲୋକ ସଂଖ୍ୟା ହେଲେ 400,000 ତେଣୁ ଯଦିଓ 18 ପୁରାଣ ଅଛନ୍ତି 18 ଉପପୁରାଣ ଅଛନ୍ତି ବିଭିନ୍ନ ଶାସ୍ତ୍ର ସବୁ ଅଛନ୍ତି ବେଦ ଉପନିଷଦ ଇତ୍ୟାଦି କିନ୍ତୁ ସର୍ବବେଦାନ୍ତ ସାରମୀ ଶ୍ରୀ ଭାଗବତ ନିଶ୍ଚିତ ସମସ୍ତ ବେଦର ବେଦାନ୍ତର ସାର ହେଉଛନ୍ତି ଶ୍ରୀମଦ୍ ଭାଗବତ ତଦ୍ରଷ୍ଟାମ ଚତୁର୍ଥ ନାନ୍ୟତ୍ର ତୃତୀୟ ସେଇ ତାର ଯେଉଁ ରସ ଭାଗବତ ରସ ଯେଉଁମାନେ ପାନ କରିଛନ୍ତି ତାଙ୍କୁ ଆଉ କେଉଁଠି ଭଲ ଲାଗିବ ନାହିଁ ଆଉ କଥା ଅନ୍ୟ କିଛି କଥା ଭଲ ଲାଗିବ ନାହିଁ ତେଣୁ ଭାଗବତର ମହାତ୍ମ୍ୟ କିଭଳି ନା ନିମ୍ନ ଗାନାଂ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ଯଥା ବୈଷ୍ଣବାନାମ ଯଥା ଶମ୍ଭୁ ପୁରାଣାନାମ ଇଦମ୍ ତଥା ସର୍ବୋତ୍କର୍ଷମେବ ଉପାପଦ ଇତି ଭାଗବତ ପୁରାଣମେବ ଶ୍ରୀମଦ୍ ସର୍ବୋଶୋଭାଯୁକ୍ତଂ ନ ଭବନ୍ତି ମଢ଼ା ତ୍ରିଗୁଣୋତ୍ଥ ଯସ୍ମାତ୍ ଯେଉଁଭଳି ଭାବରେ ଅଠର କୁହାଯାଏ ନିମ୍ନ ଗାନାମ ଯଥା ଗଙ୍ଗା ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ନଦୀ ଦେବତାମାନଙ୍କ ଭିତରେ ଅଚ୍ୟୁତ ବୈଷ୍ଣବମାନଙ୍କ ଭିତରେ ଶମ୍ଭୁ ପୁରାଣମାନଙ୍କ ଭିତରେ ଇଦମ୍ ଇଦମ୍ କହିଲେ ଏଇ ଏଇ ପୁରାଣ କହୁଛନ୍ତି ଇଦମ୍ କହିଲେ ଯେଉଁ ସୁଧୁ ସେମାନେ କହୁଛନ୍ତି ଇଦମ୍ କହିଲେ ଏଇ ପୁରାଣ ଯେଉଁ କହୁଛି ତୁମକୁ ସ୍ୱର୍ଣ୍ଣକାଦରେ ସେମାନେ ଏଇ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ ତେଣୁ ଶ୍ରୀମଦ୍ ଭାଗବତମ୍ ପୁରାଣ ମମଳମ୍ ଯଦ ବୈଷ୍ଣବାନାଂ ପ୍ରିୟମ୍ ଯସ୍ମିନ୍ ପାରମସ୍ୟମେକ ମମଳମ୍ ଜ୍ଞାନମ୍ ପରମ ଗୀୟତେ ତତ୍ର ଜ୍ଞାନ ବିରାଗ ଭକ୍ତି ସହିତ ନିଷ୍କର୍ମ ଆବିଷ୍କୃତମ୍ ତସ୍ୱର୍ଣ୍ଣ ସୁପଟନ ବିଚାରଣ କରୁ ଭକ୍ତିଆ ବଞ୍ଚି ନର ସର୍ବୋତ୍କର୍ଷମ ଏବ ସବୁଠାରୁ ଶ୍ରେଷ୍ଠ ହେଉଛି ଏଇ ଭାଗବତ ପୁରାଣ ଶ୍ରୀମଦ୍ ଶ୍ରୀମଦ୍ କହିଲେ ସର୍ବଶୋଭାଯୁକ୍ତ ସବୁ ଶୋଭା ଯେ ରହିଛନ୍ତି ଏବଂ ପୁରାଣ ଅମଳମ୍ ନ ଭବନ୍ତି ମଳା ମଳା କ'ଣ ନା ତ୍ରିଗୁଣୋତ୍ଥ ଯସ୍ମାତ୍ ସତ୍ୱରଜ ତମ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଭଗବତ ଗୀତାରେ ଭଗବାନ କହିଛନ୍ତି ବେଦ ହେଉଛି କ'ଣ ନା ତ୍ରିଗୁଣ ବିଷୟ ଭେଦ ତିନି ଗୁଣ ରହିଛି, ଇଏ ହେଉଛି ମଳ, କିନ୍ତୁ ଇଏ ହେଉଛି ଅମଳ ପୁରାଣ, ଏଥିରେ କୌଣସି ମଳ ନାହିଁ। କ୍ଷୀରରେ ମଇଳା ଅଛି, ତାକୁ ମନ୍ଥିଲେ କ'ଣ ହେଉଛି, ଲହୁଣୀ ପକେଇକିରି ଦହି ପକେଇକିରି ମନ୍ଥିଲେ ଲହୁଣୀ ବାହାରୁଛି, ତାକୁ ପୁଣି ଇଏ କଲେ ଗରମ କଲେ ଘିଅ ବାହାରୁଛି, ଘିଅରେ ଆଉ ମଳ ରହୁନି, ସେ ମଳକୁ ବାହାର ଦିଆଯାଏ। ସେଇଭଳି ଭାବରେ ସମସ୍ତ ଶାସ୍ତ୍ରର ମାନେ ସାର ହେଉଛନ୍ତି ଭାଗବତମ। ଏ ଭାଗବତମ ଯସିମ ପାରମହଂସ୍ୟମ, ଯେଉଁମାନେ ଅତି ଉନ୍ନତ ଭକ୍ତ ସେମାନେ ଜ୍ଞାନ ପରମ ଗୀତେ, ସେମାନେ ଏଇ ଜ୍ଞାନକୁ ଗାନ କରନ୍ତି, ଏବଂ ଗାନ କଲେ କ'ଣ ହେବ ନା ତତ୍ର ଜ୍ଞାନ ବିରାଗ ଭକ୍ତି ସହିତ ନଷ୍କୁମର ମହାବିସ୍କୃତମ। ଏଇ ଗାନ ମାଧ୍ୟମ ଏଇଟାକୁ ଆବିଷ୍କାର କରିଛନ୍ତି କିଏ ନା ବ୍ୟାସଦେବ, ଯେଉଁଥିରେ ଜ୍ଞାନ ବୈରାଗ୍ୟ ଭକ୍ତି ସବୁ ରହିଛନ୍ତି, ଯାହାକୁ ଶୁଣନ୍ ସୁପଠନ ବିଚାରଣ କରୁ ଭକ୍ତିଆ ଚିହ୍ନର, ଯାହାକୁ ଶ୍ରବଣ କଲେ ପଠନ କଲେ ଏବଂ ଯଦି ବିଚାର କରିବ ତାହେଲେ ତୁମେ ଭକ୍ତି ପ୍ରାପ୍ତ ହେବ। ତେଣୁ ସ୍ୱର୍ଣ୍ଣକାଦୀ ସେମାନେ କହୁଛନ୍ତି ଭକ୍ତି ପ୍ରାପ୍ତ ହେଲେ କ'ଣ ହେବ ପ୍ରଭୁ ସୁତ ଗୋସ୍ୱାମୀ, ନା ବିମୁଚିଏ ନର, ମନୁଷ୍ୟମାନେ ଏଇ ଭବସାଗର ପାର ହେଇଯିବେ, ଉଦ୍ଧାର ପାଇବେ, ମୋଚନ ହେଇଯିବେ, ମୁକ୍ତି ପାଇଯିବେ। ତେଣୁ ଅନ୍ତିମରେ ତାଙ୍କର ଗୁରୁଙ୍କୁ ନମସ୍କାର କରୁଛନ୍ତି, ଯୋଗୀନ୍ଦ୍ରାୟ ଯୋଗୀନ୍ଦ୍ରାୟ ନମସ୍ତସ୍ମୈ ଶୁକାୟ ବ୍ରହ୍ମରୂପିଣୀ ସଂସାର ସର୍ପ ଦ୍ରଷ୍ଟଂ ଯୋ ବିଷ୍ଣୁରାତ ମୁମୁଚ୍ଛତ। ଯୋଗୀନ୍ଦ୍ରାୟ ଯୋଗୀମାନଙ୍କ ଭିତରେ ଇନ୍ଦ୍ର ଭାବେ ଶ୍ରେଷ୍ଠ କିଏ, ସେଇ ସୁଖଦେବ ଗୋସ୍ୱାମୀ ନମସ୍ତସ୍ମୈ, ମୁଁ ତାଙ୍କୁ ନମସ୍କାର କରୁଛି। ସ୍ୱର୍ଣ୍ଣକାଳୀ ରହୁଛନ୍ତି ପ୍ରଭୁ, ସେ କିଏ ନା ସିଏ ହେଉଛି ସୁଖ ବ୍ରହ୍ମରୂପିଣୀ ବ୍ରହ୍ମରାତ, ସେ ବ୍ରହ୍ମଚିନ୍ତନ କରୁଥିଲା ଜନ୍ମରୁ, ଏବଂ ସଂସାର ସର୍ପ ଦ୍ରଷ୍ଟ ଯୋଉ ବିଷ୍ଣୁରାତ ସେ ମୁମୁଚ୍ଛତ, ଇଏ ହେଉଛନ୍ତି ବ୍ରହ୍ମରାତ, ସେ ହେଉଛନ୍ତି ଆଉ ଜଣେ ଥିଲେ ବିଷ୍ଣୁରାତ, ଯିଏକି ହେଉଛନ୍ତି ପରୀକ୍ଷିତ, ଯିଏକି ସଂସାର ସର୍ପ, ଏ ସର୍ପ ହେଉଛି କିଏ, ଇଏ ହେଉଛି ସଂସାର ସର୍ପ, ସଂସାର ସର୍ପ ଦ୍ୱାରା ସମସ୍ତେ ଦଷ୍ଟ ହେଇକି ରହିଛନ୍ତି, ବା ସମସ୍ତେ କ'ଣ ଦଂଶିତ ହେଇକି ରହିଛନ୍ତି। କିନ୍ତୁ ଏ ସଂସାର ସର୍ପ ଦୃଷ୍ଟିରୁ କେମିତି ଜଣେ ମୁମୁଚ୍ଛତ କେମିତି ଉଦ୍ଧାର ପାଇବେ, ବିଷ୍ଣୁରାତ ଯେମିତି ଉଦ୍ଧାର ପାଇଥିଲେ ପରୀକ୍ଷିତ ମହାରାଜ, ସେଇଭଳି ଭାବରେ ତମେ ଯଦି ଏ ଭାଗବତମର ଆଶ୍ରୟ ନେବ, ଏ ସଂସାର ସର୍ପ ତୁମକୁ ଦଂଶନ କରିପାରିବ ନାହିଁ। ତେଣୁ ଅନ୍ତିମରେ ସେ କହୁଛନ୍ତି ଅନ୍ତିମ ଦୁଇଟି ଶ୍ଳୋକରେ, ଭବେ ଭବେ ଯଥା ଭକ୍ତି ପାଦୟୋସ୍ତବ ଜାୟତେ ଯଥା କରୁଷ୍ୱ ଦେବେଶ ନାଥସ୍ତ୍ୱଂ ନ ଯଥା ପ୍ରଭୋ। ହେ ପ୍ରଭୁ, ଭବେ ଭବେ, ମୁଁ ପ୍ରତି ଜନ୍ମ ଜନ୍ମ ନେଉଥାଏ, ମୁଁ ମୁକ୍ତି ନ ପାଏ କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ଭକ୍ତି ପାଦୟୋ ତବ ଜାୟତେ, ଯେମିତି ଆପଣଙ୍କର ପାଦ ପଦ୍ମରେ ମୋର ଭକ୍ତି ରହୁ, ତଥା କରୁଷ ଦେବେଶ, ଏ ଦେବେଶ, ଏ ଶ୍ରେଷ୍ଠ ଦେବ, ହେ ପ୍ରଭୁ, ହେ ଭଗବାନ, ଏଇଭଳି ଭାବରେ ଆପଣ କରନ୍ତୁ। ନାଥସ୍ତଂ ଯତ ପ୍ରଭୁ, ହେ ନାଥ, ହେ ଜଗନ୍ନାଥ, ଆପଣଙ୍କ ପାଦ ପଦ୍ମରେ ମୋର ଭକ୍ତି ରହୁ, ଏତିକି କାମନା କରୁଛୁ। ଯେମିତି ସୁତ ଗୋସ୍ୱାମୀ କାମନା କରିଥିଲେ, ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ନିକଟରେ କାମନା କରିବା। ତେଣୁ ଅନ୍ତିମ ଶୁକ୍ର କ'ଣ କହୁଛନ୍ତି, ନାମ ସଂକୀର୍ତ୍ତନଞ୍ଜସ୍ୟ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନସ୍ତଂ ନମାମି ହରିଂ ପରମ। ଭଗବତ ଗୀତାରେ ଅନ୍ତିମ ଜ୍ଞାନ କ'ଣ ଦେଇଥିଲେ ଭଗବାନ ଅର୍ଜୁନଙ୍କୁ, ଅନ୍ତିମ ଜ୍ଞାନ ଭଗବାନ ଦେଇନଥିଲେ, ସେଇଟା ଅନ୍ତିମ ଜ୍ଞାନ ଦେଇଥିଲେ ଭଗବାନ ଚାରୋଟି, ମନ୍ମନା ଭବ ମଦ ଭକ୍ତ ମଧ୍ୟାଜି ମାଂ ନମସ୍କୃ। ତେଣୁ ବୃହତ୍ତମ ଜ୍ଞାନ ସୁତ ଗୋସ୍ୱାମୀ ମଧ୍ୟ ଜାଣିକିରି ଅନ୍ତିମରେ ସେ ଶ୍ରୀଖଳି ନମସ୍କାର କରୁ, ନାମ ସଂକୀର୍ତ୍ତନ ଯଶ୍ୟ, କେବଳ ଯାହାଙ୍କର ନାମ କୀର୍ତ୍ତନ କଲେ, ସଂକୀର୍ତ୍ତନ କହିଲେ ସମୂହ କୀର୍ତ୍ତନ କରିବା ଦ୍ୱାରା ସର୍ବ ପାପ ପ୍ରଣାଶନ, ସମସ୍ତ ପାପ ନଷ୍ଟ ହୋଇଯିବ, ଏବଂ ପ୍ରଣାମ ଦୁଃଖ ସମନାସ, ଯାହାଙ୍କୁ ପ୍ରଣାମ କଲେ, ଯାହାଙ୍କୁ ଦଣ୍ଡବତ କଲେ ପ୍ରଣାମ କଲେ, ସମସ୍ତ ଦୁଃଖ ନଷ୍ଟ ହୋଇଯିବ। ତେଣୁ ଆମେ କ'ଣ କରିବା, ତଂ ନମାମି ହରିଂ ପରମ, ଆମେ ସମସ୍ତେ ଶ୍ରୀ ହରିଂ ହରିଙ୍କର ପରମ ଭଗବାନଙ୍କର ହରିଙ୍କର ପ୍ରଣାମ କରିବା। କୃଷ୍ଣ ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତି ଗୋପୀଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବିଷ୍ଣୁନନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ। ଆଜି ଶ୍ରୀମଦ୍ ଭାଗବତମ ଏଇଭଳି ଭାବରେ କେତେ ବର୍ଷ ଧରି ଆମେ ଆଲୋଚନା କଲେ, ଆଜି ସମାପ୍ତ ହେଲେ। ଆଜି ହେଉଛି କେତେ ତାରିଖ? ଆଜି ହେଲା 6/8/2016। ହରେ କୃଷ୍ଣ।